ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଓଡ଼ିଶା ଆଜି ପାଳନ କରୁଛି ତା'ର 91ତମ ପ୍ରତିଷ୍ଠା ଦିବସ। ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ, ରାଜ୍ୟସ୍ତରୀୟ ସମାରୋହରେ କହିଲେ ମୁଖ୍ୟମନ୍ତ୍ରୀ। ଦେଶରେ ଆଜିଠାରୁ ଆରମ୍ଭ ହେଲା ଜନଗଣନା ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟରେ 15 ତାରିଖ ପର୍ଯ୍ୟନ୍ତ କରାଯିବ ସ୍ୱଗଣନା। ସେବା ଓ ସୁରକ୍ଷା ଓଡ଼ିଶା ପୁଲିସର ମୂଳମନ୍ତ୍ର, 91ତମ ପ୍ରତିଷ୍ଠା ଦିବସରେ କହିଲେ ପୁଲିସ ମହାନିର୍ଦ୍ଦେଶକ। ଏବଂ ଆଜିଠାରୁ ଦେଶରେ ଲାଗୁ ହେଲା ନୂଆ ଆୟକର ଆଇନ। ଓଡ଼ିଶା ପ୍ରଦେଶ ଗଠନ ଆଜି 91 ବର୍ଷରେ ପ୍ରଦାର୍ପଣ କରିଛି। 1936 ଏପ୍ରିଲ ମାସ ଆଜିର ଦିନରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନ କରାଯାଇଥିଲା। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆଜି ଏକ ଗର୍ବ ଏବଂ ଗୌରବର ଦିନ। ଶୁଣନ୍ତୁ ଏ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।
ଓଡ଼ିଶା ପ୍ରଦେଶ କେବଳ ମାନଚିତ୍ର ରେଖାରେ ଅଙ୍କିତ ଏକ ରାଜ୍ୟ ନୁହେଁ, ଏହା ଆବେଗ, ସଂସ୍କାର ଓ ସମୃଦ୍ଧ ସଂସ୍କୃତିର ଗନ୍ତାଘର। ଓଡ଼ିଆ ଜାତିର ସ୍ୱାଭିମାନର ଗାଥା ଆଜି ବି ବିଶ୍ୱ ଦରବାରରେ ଗୁଞ୍ଜରିତ ହେଉଛି। ପୃଥିବୀର 20ଟି ସମୃଦ୍ଧ ସଭ୍ୟ ଓ ସୃଜନଶୀଳ ଭାଷା ମଧ୍ୟରୁ ଓଡ଼ିଆ ଭାଷା ଅନ୍ୟତମ। ପରାଧୀନ ଶୃଙ୍ଖଳରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ଉତ୍କଳ କୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ସ୍ୱଭାବ କବି ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ରାୟଙ୍କ ପର୍ଯ୍ୟନ୍ତ ମହାନ ବ୍ୟକ୍ତିତ୍ୱ ଓଡ଼ିଆ ଭାଷା ସାହିତ୍ୟ ସହିତ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। 1954 ଭାଷା ଆଇନ ସଂଶୋଧିତ ହୋଇ ଓଡ଼ିଆ ଭାଷା ସରକାରୀ ଭାଷାର ମାନ୍ୟତା ପାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସୁପ୍ରାଚୀନ ପରମ୍ପରା ତଥା ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ଓ ସହନଶୀଳତାର ସ୍ୱାକ୍ଷର ଆଜି ଦିନ ବହନ କରେ। ବିକଶିତ ଭାରତ ନିର୍ମାଣରେ କୁଶଳୀ ଓ କର୍ମଠ ଓଡ଼ିଆବାସୀଙ୍କ ଭୂମିକା ବେଶ୍ ଉଲ୍ଲେଖନୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କଳ ଦିବସର ବିଶେଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ କହିଛନ୍ତି, ଓଡ଼ିଶା ଏପରି ଏକ ରାଜ୍ୟ ଯାହା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ଏକ ଶାଶ୍ୱତ ପ୍ରତୀକ ରୂପେ ସଗୌରବେ ଦଣ୍ଡାୟମାନ ରହିଛି। ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ଅଗଣିତ ମାର୍ଗରେ ସମୃଦ୍ଧ କରିଛି। ଆଗାମୀ ଦିନରେ ରାଜ୍ୟ ପ୍ରଗତିର ନୂଆ ଶିଖର ଛୁଇଁବ। ପ୍ରଧାନମନ୍ତ୍ରୀ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ରାଜ୍ୟର ଗୌରବଶାଳୀ ଇତିହାସ, ସଂସ୍କୃତି ଏବଂ ସଭ୍ୟତାଗତ ଐତିହ୍ୟର ବର୍ଣ୍ଣନା କରିଛନ୍ତି। ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାର ସହଭାଗୀ ସଂକଳ୍ପ ହାସଲ ଦିଗରେ ଆଗକୁ ବଢ଼ିବା ପାଇଁ କେନ୍ଦ୍ର ସରକାର ସର୍ବଦା ଓଡ଼ିଶା ସହିତ ରହିଛନ୍ତି ବୋଲି ପତ୍ରରେ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ସ୍ୱତନ୍ତ୍ର ଓଡ଼ିଶା ଗଠନ ଦିଗରେ ଅତୁଳନୀୟ ଅବଦାନ ରଖିଥିବା ମହାପୁରୁଷମାନଙ୍କୁ ସ୍ମରଣ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମହାନଗର ନିଗମ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ଓଡ଼ିଶାରେ ପଥର କଥା କୁହେ, ସମୁଦ୍ର ଗୀତ ଗାଏ ଏବଂ ଜଗନ୍ନାଥଙ୍କ ସଂସ୍କୃତି ସମସ୍ତଙ୍କୁ ଏକାଠି ବାନ୍ଧି ରଖେ। ଆସନ୍ତୁ ଆଜିର ଦିନରେ ସମସ୍ତେ ମିଶି ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଶପଥ ନେବା। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
ରାଜ୍ୟସ୍ତରୀୟ ଉତ୍କଳ ଦିବସ ସମାରୋହ ଆଜି ପୁରୀ ଜିଲ୍ଲା ସତ୍ୟବାଦୀଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମାରୋହରେ ଯୋଗଦେଇ ଓଡ଼ିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
ଓଡ଼ିଶାର ଅସ୍ମିତାକୁ ଏବଂ ବିଶେଷ କରିକି ଯେଉଁଠି ବରପୁତ୍ରମାନଙ୍କର ଜନ୍ମସ୍ଥାନ ଅଛି, ଆମେ ତାକୁ ପାଳନ କରିବା। ଆମ ଓଡ଼ିଆ ଜାତି ତାର ବରପୁତ୍ରମାନଙ୍କ ନିକଟରେ କୃତଜ୍ଞ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ସତ୍ୟବାଦୀ ପାଇଁ 585 କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ବକୁଳ ବନର ପୁନରୁଦ୍ଧାର ଓ ବିକାଶ ପାଇଁ 90 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଐତିହାସିକ ବକୁଳ ବନର ପୁନରୁଦ୍ଧାର ଓ ବିକାଶ ପାଇଁ ପ୍ରାୟ 90 କୋଟି ଟଙ୍କାର ବିନିଯୋଗ ସେଥିରେ କରାଯିବ। ଏହାକୁ ଏକ ସାଂସ୍କୃତିକ ଆଧ୍ୟାତ୍ମିକ ଶିକ୍ଷା କେନ୍ଦ୍ରରେ ପହଞ୍ଚ କରାଯାଇ ଐତିହାସିକ ପରିଚୟକୁ ସୁରକ୍ଷିତ କରାଯିବ। 495 କୋଟି ଟଙ୍କାରେ ସତ୍ୟବାଦୀ ଅଞ୍ଚଳର ପୁନର୍ବିକାଶ କରାଯିବ। ଏହାର ହେରିଟେଜ୍ କରିଡର୍ ମଧ୍ୟ ନିର୍ମାଣ କରାଯିବ। ଜଳାଶୟ ଗୁଡ଼ିକର ପୁନରୁଦ୍ଧାର କରାଯିବ। ରତ୍ନଚିରା ନଦୀର ତଟ ବିକାଶ କରାଯିବ ଏବଂ ଆହୁରି ଅନେକ ପଦକ୍ଷେପମାନ ନିଆଯିବ।
ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଆ ଅସ୍ମିତାର ମହାକୁମ୍ଭ ଓଡ଼ିଆ ପକ୍ଷ 2026। ଏହା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ। ଓଡ଼ିଆ ଭାଷା, ସଂସ୍କୃତି ଓ ସମୃଦ୍ଧ ଐତିହ୍ୟକୁ ବିଶ୍ୱ ଦରବାରରେ ସୁଦୃଢ଼ କରିବା ପାଇଁ ଏହି ପକ୍ଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶା ଦିବସ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସନ୍ତା 2036 ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗଦେଇ ଓଡ଼ିଆ ଭାଷାର ମାଧୁର୍ଯ୍ୟ ଓ ଶ୍ରେଷ୍ଠତ୍ୱ ଅନନ୍ୟ ବୋଲି ମତବ୍ୟକ୍ତ କରିଛନ୍ତି। ଦେଶରେ ଆଜିଠାରୁ ଜନଗଣନା ଆରମ୍ଭ ହୋଇଛି। ଜନସଂଖ୍ୟା, ଗୃହ, ସାମାଜିକ ତଥା ଅର୍ଥନୈତିକ ସୂଚକ ଉପରେ ଜନଗଣନାରେ ବଡ଼ ଧରଣର ତଥ୍ୟ ସଂଗ୍ରହ କରାଯିବ। ପ୍ରଥମ ପର୍ଯ୍ୟାୟରେ 15 ଦିନ ଧରି ସ୍ୱଗଣନା କରାଯିବ। ଜଣେ ନାଗରିକ sc.census.gov.in ପୋର୍ଟାଲ କିମ୍ବା ମୋବାଇଲ୍ ଆପ୍ ଜରିଆରେ 33 ପ୍ରଶ୍ନର ଉତ୍ତର ଦେଇ ନିଜର ତଥ୍ୟ ପ୍ରଦାନ କରିପାରିବେ। ଜନଗଣନା କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଡିଜିଟାଲ୍ ଜନଗଣନା ଦେଶରେ ଆରମ୍ଭ ହେଉଛି। ଏହାପରେ ଆସନ୍ତା 16 ତାରିଖରୁ ମଇ ମାସ 15 ତାରିଖ ପର୍ଯ୍ୟନ୍ତ ଜନଗଣନାକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ରାଜ୍ୟରେ ଜନଗଣନା ପାଇଁ 120,000 ଅଧିକ ଶିକ୍ଷକ ଓ କର୍ମଚାରୀ ସାମିଲ ହୋଇଛନ୍ତି। ଜନଗଣନା ସୂଚନା ଅଧିକାର ଆଇନ ଆର୍ଟିଆଇ ପରିସରଭୁକ୍ତ ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ନବରଙ୍ଗପୁର ଜିଲ୍ଲାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ସ୍ୱଗଣନା କରିଛନ୍ତି। କଳାହାଣ୍ଡି, ମାଲକାନଗିରି, ନୂଆପଡ଼ା ଜିଲ୍ଲାରେ ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ପୁଲିସ୍ ଆଜି 91ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ରାଜ୍ୟକୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ଭାବେ ଗଢ଼ିବା ପାଇଁ ଓଡ଼ିଶା ପୁଲିସ୍ ସଂକଳ୍ପବଦ୍ଧ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। କଟକର ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ୍ ପଡ଼ିଆରେ ଆୟୋଜିତ ଓଡ଼ିଶା ପୁଲିସ୍ର ପ୍ରତିଷ୍ଠା ଦିବସରେ ଯୋଗଦେଇ ଶ୍ରୀ ଖୁରାନିଆ କହିଛନ୍ତି, ଓଡ଼ିଶା ପୁଲିସ୍ର ମୂଳମନ୍ତ୍ର ହେଉଛି ସେବା ଓ ସୁରକ୍ଷା।
ଗତିଶୀଳତା ବଢ଼ିଛି। ପ୍ରତ୍ୟେକ ଥାନାରେ ନୂଆ ଗାଡ଼ି ଦିଆଯାଇଛି। ଇନ୍ଭେଷ୍ଟିଗେଟିଂ ଅଫିସର୍ସ ମାନଙ୍କୁ ମୋଟରସାଇକେଲ ଦିଆଯାଇଛି, ଇନ୍ଭେଷ୍ଟିଗେସନ୍ କିଟ୍ ଦିଆଯାଇଛି, ଅର୍ ଇନ୍ଭେଷ୍ଟିଗେସନ୍ ସମୟରେ ଯେଉଁ ଖର୍ଚ୍ଚ ହେଉଛି ତାର ପାଇଁ ଇନ୍ଭେଷ୍ଟିଗେସନ୍ ଫଣ୍ଡ ଦିଆଯାଇଛି। 17,000 ଅଧିକ ପୋଷ୍ଟ ସେଙ୍କ୍ସନ୍ କରାଯାଇଛି। ଆସନ୍ତା 2 ବର୍ଷ ଭିତରେ ଆପଣମାନେ ଓଡ଼ିଶା ପୁଲିସ୍ର ଗୋଟେ ନୂଆ ଚେହେରା ଦେଖିବେ।
ଏହି ଅବସରରେ ପୁଲିସ୍ ସେବାରେ ଉଲ୍ଲେଖନୀୟ କୃତିତ୍ୱ ପ୍ରଦର୍ଶନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଭୁବନେଶ୍ୱର ପୁଲିସ୍ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ୍ କମିଶନର ଏସ୍ ଦେବଦତ୍ତ ସିଂ ଯୋଗଦେଇ କହିଛନ୍ତି, ଓଡ଼ିଶା ପୁଲିସ୍ ପୂର୍ଣ୍ଣ ସମର୍ପଣର ସହିତ ଜନସାଧାରଣଙ୍କ ସେବା କରିଆସୁଛନ୍ତି। ନୂତନ ଆୟକର ଆଇନ 2025 ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବା ସହିତ ଆର୍ଥିକ ନିୟମ ପରିବର୍ତ୍ତନ ନେଇ କେତେକ ସଂସ୍କାରମୂଳକ ପଦକ୍ଷେପ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲାଗୁ କରାଯାଇଛି। ନୂଆ ଆଇନରେ ଟିକସ ଗଣନା ଏବଂ ଆଇଟିଆର୍ ଫାଇଲ୍ କରିବା ପାଇଁ ବ୍ୟବହାର କରାଯାଇଥିବା ଫର୍ମ 16 କାର୍ଯ୍ୟକାରୀ ହେବନି। ଏହା ବଦଳରେ ନୂତନ ଫର୍ମ 130 ଲାଗୁ କରାଯାଇଛି। ଟିକସ ବ୍ୟବସ୍ଥାକୁ ଅଧିକ ସ୍ୱଷ୍ଟ, ଡିଜିଟାଲ୍ ଓ ସରଳ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ମହିଳାକୈନ୍ଦ୍ରିକ ଯୋଜନା ସୁଭଦ୍ରା ସାମିଲ ହେବା ଲାଗି ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂତନ ହିତାଧିକାରୀମାନେ ଆସନ୍ତା 30 ତାରିଖ ସୁଦ୍ଧା ଆବେଦନ କରିପାରିବେ। 21 ବର୍ଷରୁ ଅଧିକ ଏବଂ 60 ବର୍ଷରୁ କମ୍ ତଥା ଅନ୍ୟ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ମହିଳାମାନେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରୁ ନିଃଶୁଳ୍କ ଫର୍ମ ନେଇ ଆବେଦନ କରିପାରିବେ। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ପ୍ରଦାନ କରାଯିବା ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନକୁ 3 ହ୍ୱିଲ୍ ଚେୟାର ପ୍ରଦାନ କରାଯିବ। ବିଭାଗ ପକ୍ଷରୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉପନିର୍ଦ୍ଦେଶକଙ୍କୁ ଜିଲ୍ଲା ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଉପକରଣ ବଣ୍ଟନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ତଦାରଖ ଉଚ୍ଚଶିକ୍ଷା ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା କରାଯିବ। ରାଜ୍ୟ ସରକାର 30 ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କରିଛନ୍ତି। କମିଟିର ଦାୟିତ୍ୱ 4 ଜଣ ମନ୍ତ୍ରୀ ଓ 26 ଜଣ ବିଧାୟକଙ୍କୁ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓଡ଼ିଶା ଆଜି ପାଳନ କରୁଛି ତା'ର 91ତମ ପ୍ରତିଷ୍ଠା ଦିବସ। ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସରକାର ପ୍ରତିଶ୍ରତିବଦ୍ଧ, ରାଜ୍ୟସ୍ତରୀୟ ସମାରୋହରେ କହିଲେ ମୁଖ୍ୟମନ୍ତ୍ରୀ। ଦେଶରେ ଆଜିଠାରୁ ଆରମ୍ଭ ହେଲା ଜନଗଣନା ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟରେ 15 ତାରିଖ ପର୍ଯ୍ୟନ୍ତ କରାଯିବ ସ୍ୱଗଣନା। ସେବା ଓ ସୁରକ୍ଷା ଓଡ଼ିଶା ପୁଲିସ୍ର ମୂଳମନ୍ତ୍ର 91ତମ ପ୍ରତିଷ୍ଠା ଦିବସରେ କହିଲେ ପୁଲିସ୍ ମହାନିର୍ଦ୍ଦେଶକ ଏବଂ ଆଜିଠାରୁ ଦେଶରେ ଲାଗୁ ହେଲା ନୂଆ ଆୟକର ଆଇନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।